आकाशवाणी संवाद पढ़ुछंती आदित्य नारायण दास। मुख्य संवाद, नूआदिल्ली में पहुंचिले संयुक्त आरब एमिरेट्स राष्ट्रपति, प्रधानमंत्री रणनैतिक सहभागिता वृद्धि नहीं हेबो आलोचना, भारतर अर्थनैतिक अभिवृद्धि 7.3% वृद्धि नहीं आईएमएफर आकलन, भारतीय जनता पार्टी नूतन राष्ट्रीय अध्यक्ष हेबे नितिन नवीन, दक्षिण आफ्रिकार गुटेन प्रदेश में सड़क दुर्घटन 12 शिशु मृत्यु, एवं महिला प्रीमियर लीग क्रिकेट मैच रे आउ किछि समय परे रॉयल चैलेंजर्स बेंगलुरु एवं गुजरात जायंट्स मध्यरे हेबो मुकाबिला। विस्तृत संवाद, संयुक्त आरब एमिरेट्स राष्ट्रपति शेख मोहम्मद बिन जाए अल नाहन आज संध्या रे नूआदिल्ली रे आसी पहुंचिछंती। यूएई रो राष्ट्रपति भावे दायित्व ग्रहण करिबा परे एहा तांकर तृतीय सरकारी गस्त। गत दशंधि मध्यरे भारत को यह पंचम गस्त। विमान बंदर में पहुंचा पर प्रधानमंत्री नरेंद्र मोदी स्वागत संवर्धना जनाइले। नूआदिल्ली स्थित प्रधानमंत्री बासभवन में संयुक्त आरब एमिरेट्स राष्ट्रपति श्री मोदी को भेटिबार कार्यक्रम रही। गस्त भारत संयुक्त आरब एमिरेट्स मध्यरे व्यापक रणनैतिक सहभागिता को वृद्धि करने सहित पारस्परिक स्वार्थ संबलित आंचलिक एवं विश्व प्रसंग उपरे दुई नेतांक मध्यरे आलोचना करिबार सुजोग प्रदान करिवे बोली आशा करा जाउछि। भारत संयुक्त आरब एमिरेट्स व्यापक रणनैतिक सहभागिता पई नूतन दिग्दर्शन प्रदान करिवार सुजोग मध्य प्रदान करिवे बोली कुहा जाउछि। अंतर्जातीय मुद्रा पांठि आईएमएफ पक्षरु भारतर अर्थनैतिक अभिवृद्धि 2025 मसिया पई 7.3% को वृद्धि नै आकलन करिछि। वर्ल्ड इकोनॉमिक आउटलुक रो सद्यतम रिपोर्ट रे आईएमएफ कहिछि चलित आर्थिक वर्षर चतुर्थ त्रैमासिक रे अर्थनैतिक अभिवृद्धि ऊर्ध्वगामी होईछि। इतिमध्ये रे 2026-27 आसंता आर्थिक वर्ष रे अर्थनैतिक अभिवृद्धि 6.4% हेबा नै आकलन करिछि। देश रे बजार सुविधा एवं विकसित अर्थनैतिक परिस्थिति जोगु भारत रो अर्थनैतिक अभिवृद्धि रो मुख्य संचालक होई पारिछि। रिपोर्टरे आहुरी कहा जाए 2026 मसीहारे विश्वस्तरीय अभिवृद्धि 3.3% रहिबा नै आकलन करा जाए। वाणिज्य कारबार अर्थनैतिक व्यवस्था कृत्रिम बुद्धिमता विशेषकर प्रजुक्ति विद्या पुंजी विनियोग उपरे गुरुत्व प्रदान करा जाए। आईएमएफ पक्षरु कहा जाए भारत में मुद्रास्फीति हार निर्धारित स्तर को फेरिबार आकलन करा जाए। खाद्य सामग्री दर एवं घरोई चाहिदा को अतिरिक्त सहायता प्रदान सत्वे एही स्तर बजाय रहिबा नै पूर्वानुमान करा जाए। नूआदिल्लीर कर्तव्य पथरे आसंता 77वां गणतंत्र दिवस प्यारेड देखिबा निमन्ते प्राय 10,000 स्वतंत्र अतिथि को निमंत्रण करा जाएछि बोली प्रतिरक्षा मंत्रणालय पक्षरु कुहा जाएछि। आय एवं निजुक्ति सृष्टि क्षेत्र में दृष्टांतमूलक कार्य करिथिबा व्यक्ति श्रेष्ठ उद्भावक स्टार्टअप स्वयं सहायक गोष्ठी एवं सरकार अधीन श्रेष्ठ दक्ष कर्मकर्ता अतिथि मानंक मध्यरे सामिल होइछंती। मंत्रणालय कहिछि राष्ट्र निर्माण दिगरे सेमानंकर अवदान को स्मरण करिबा एवं जातीय गुरुत्वपूर्ण कार्यक्रम जनभागीदारी वृद्धि करिबा उद्देश्य अतिथि मानंक निमंत्रण करा जाइछि। स्वतंत्र अतिथि मानंक मध्यरे विश्व आथलेटिक पारा चैंपियनशिप विजेता पीएम स्माइल योजना अधीन पुनर्थान तृतीय लिंगी भिक्षुक प्राकृतिक कृषि में सामिल थी कृषक अच्छा। वैदेशिक व्यापार मंत्री डॉ एस जयशंकर कहते पोलांडर उप्रधानमंत्री तथा वैदेशिक व्यापार मंत्री राडस्ल सिकोरस्टी आलोचना द्विपाक्षिक संपर्क और विश्वस्तरीय विकास क्षेत्र में मत विनिमय सुजोग सृष्टि कर सामाजिक गणमाध्यम पोस्ट कर डॉ जयशंकर कहते उभय अर्थनीति प्रजुक्ति विद्या प्रतिरक्षा खणी एवं बहुमुखी सहयोग संक्रांत आलोचना करते मंत्री श्री जयशंकर भारत यूरोपीय संघ मध्य दृढ़ संपर्क को पोलांड समर्थन जन उच्च प्रशंसा कर बीजेपी कार्यकारी सभापति नितिन नवीन दलर राष्ट्रीय अध्यक्ष हेबे। दलर जातीय रिटर्निंग अधिकारी डॉ के लक्ष्मण घोषणा करी कहिछंती केवल नितिन नवीन नाम बीजेपी राष्ट्रीय अध्यक्ष पई प्रस्ताव दिया जाइथला। आसंताकाली औपचारिक भावे नूतन जातीय राष्ट्रीय अध्यक्ष घोषणा करा जीवो। बीजेपी राष्ट्रीय अध्यक्ष जेपी नड्डा केन्द्रमंत्री अमित शाह राजनाथ सिंह नितिन गडकरी और बीजेपी संसदीय बोर्ड अन्यान्य सदस्य राष्ट्रीय अध्यक्ष पई नितिन नाम प्रस्ताव देथिले। ନାମାଙ୍କନ ପତ୍ର ଯାଞ୍ଚ ଶେଷ ହେବା ପରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଚାଲିଥିଲା। ନିର୍ବାଚନ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ପ୍ରକ୍ରିୟା ଜାରି ରହିଥିଲା। ଏଥିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନି, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏବଂ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଦଳର ଜାତୀୟ ପରିଷଦ ଏବଂ ଜାତୀୟ ପରିଷଦର ପ୍ରତିନିଧିମାନଙ୍କୁ ନେଇ ଗଠିତ ଇଲେକ୍ଟୋରାଲ କଲେଜ ଦ୍ୱାରା ନିର୍ବାଚିତ ହୋଇଥାନ୍ତି। ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଛନ୍ତି। ଶ୍ରୀ ନଡ୍ଡାଙ୍କୁ ଜୁନ୍ 2019 ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଥିବା ବେଳେ ପରେ ଜାନୁଆରୀ 2020 ସେ ତତ୍କାଳୀନ ସଭାପତି ଅମିତ ଶାହାଙ୍କ ପରେ ନିର୍ଦ୍ୱନ୍ଦ୍ୱରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱରେ ଚତୁର୍ଥ ବୃହତ୍ତମ ଅର୍ଥନୈତିକ ରାଷ୍ଟ୍ର ରୂପେ ଉଭା ହୋଇଛି। ଅହମ୍ମଦାବାଦଠାରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଅଠାୱାଲେ ବିଭିନ୍ନ କେନ୍ଦ୍ରୀୟ ଜନମଙ୍ଗଳକାରୀ ଯୋଜନାର ଉନ୍ନତିର ସମୀକ୍ଷା କରିଥିଲେ। ଦେଶର ନିର୍ମାଣ କ୍ଷେତ୍ରରେ ମେକ୍ ଇନ୍ ଇଣ୍ଡିଆ ଅଭିଯାନରେ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇ ଗୁଜରାଟ ସମେତ ଦେଶର ବିଭିନ୍ନ ଅଞ୍ଚଳରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଏହି ସମୀକ୍ଷା ବୈଠକରେ ମନ୍ତ୍ରୀ ଶିକ୍ଷାକ୍ଷେତ୍ରରେ ଆର୍ଥିକ ସହାୟତାର ଉପଯୁକ୍ତ କାର୍ଯ୍ୟାନ୍ୱୟନ, ସାମାଜିକ ସୁରକ୍ଷା ପଦକ୍ଷେପ, ଭିନ୍ନ ଜାତି ମଧ୍ୟରେ ବିବାହ ପଦକ୍ଷେପ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ଜନକଲ୍ୟାଣ ଯୋଜନା ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ବ୍ରିଟେନ୍ ପ୍ରଧାନମନ୍ତ୍ରୀ କେର୍ ଷ୍ଟାର୍ମର୍ କହିଛନ୍ତି, 8ଟି ୟୁରୋପୀୟ ରାଷ୍ଟ୍ରରୁ ଆସୁଥିବା ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି ଘୋଷଣା ଏବଂ ଗ୍ରୀନ୍ଲ୍ୟାଣ୍ଡ ବିପକ୍ଷରେ ଶୁଳ୍କ ବୃଦ୍ଧି ସମ୍ପୂର୍ଣ୍ଣ ଭୁଲ୍ ଓ ଦେଶ ଦେଶ ମଧ୍ୟରେ ବାଣିଜ୍ୟ ଯୁଦ୍ଧ କାହା ପାଇଁ ସ୍ୱାର୍ଥ ସହାୟକ ହେବ ନାହିଁ। ଲଣ୍ଡନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଷ୍ଟାର୍ମର୍ କହିଛନ୍ତି, ଗ୍ରୀନ୍ଲ୍ୟାଣ୍ଡ ଏବଂ ଡେନମାର୍କର ମୌଳିକ ଅଧିକାରକୁ ବ୍ରିଟେନ୍ ସମର୍ଥନ କରେ। ସେ କହିଛନ୍ତି, ବ୍ରିଟେନ୍ ୟୁରୋପର ସହଯୋଗୀ ରାଷ୍ଟ୍ର, ନାଟୋ ସହିତ କାର୍ଯ୍ୟ କରିବ। ଶୁଳ୍କ ବୃଦ୍ଧି ପ୍ରସଙ୍ଗରେ ଯୁକ୍ତରାଷ୍ଟ୍ର ଆମେରିକା ସହିତ ମୁକ୍ତ କଥାବାର୍ତ୍ତା କରିବା ପାଇଁ ପ୍ରଚେଷ୍ଟା କରିବ। ଗତ ଶନିବାର ଦିନ ଶ୍ରୀ ଟ୍ରମ୍ପ ଡେନମାର୍କ, ନରୱେ, ସ୍ୱିଡେନ୍, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ୍, ନେଦରଲ୍ୟାଣ୍ଡ ଏବଂ ଫିନ୍ଲ୍ୟାଣ୍ଡରୁ ଆସୁଥିବା ସାମଗ୍ରୀଗୁଡ଼ିକ ଉପରେ ଆସନ୍ତା ମାସ 1ରୁ 10% ଶୁଳ୍କ ବୃଦ୍ଧି କରିବା ନେଇ ଘୋଷଣା କରିଥିଲା। ଗ୍ରୀନ୍ଲ୍ୟାଣ୍ଡରେ ୟୁରୋପୀୟ ରାଷ୍ଟ୍ର ପକ୍ଷରୁ ସେନା ମୁତୟନ ଉପରେ ଆମେରିକା ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ଦକ୍ଷିଣ ଆଫ୍ରିକାର ଗୋଟେନ୍ ପ୍ରଦେଶରେ ଆଜି ଏକ ସ୍କୁଲ୍, ମିନିବସ୍ ଓ ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ 12 ଶିଶୁଙ୍କର ମୃତ୍ୟୁ ଘଟିଛି। ଟ୍ରାଫିକ୍ ପୁଲିସର ମୁଖପାତ୍ର କହିଛନ୍ତି, ଘଟଣାସ୍ଥଳରେ 11 ସ୍କୁଲ୍ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ସମ୍ମୁଖ ଭାଗରେ ଏକ ଗାଡ଼ିକୁ ଅତିକ୍ରମ କରିବା ସମୟରେ ମିନିବସ୍ଟି ଟ୍ରକ୍ ସହ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ସାମାଜିକ ସୁରକ୍ଷା ଦିଗରେ କର୍ମଚାରୀ ପଞ୍ଜୀକରଣ ଯୋଜନା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। କେନ୍ଦ୍ରୀୟ ପ୍ରୋଭିଡେଣ୍ଟ ଫଣ୍ଡ କମିଶନର ରମେଶ କୃଷ୍ଣମୂର୍ତ୍ତି ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0117-1-7-1-7-2-3-3-1-4-4-4-2-3-3-1-0-4-8-1-2-3-7-1-7-1-6 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289-0944 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆକ୍ସ ଏଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏହା ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ମଧ୍ୟ ଶୁଣାଯାଇପାରିବ। ଏହା ବ୍ୟତୀତ ଆମର ୱେବ୍ସାଇଟ୍ newsonair.gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏଆର୍ ଅଫିସିଆଲ୍ରେ ଏହା ଉପଲବ୍ଧ ହେବ। ଗୁଜରାଟର ଭଦୋଦରାଠାରେ ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ମ୍ୟାଚ୍ରେ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଜାଏଣ୍ଟସ୍ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ଆଉ କିଛି ସମୟ ପରେ ଆରମ୍ଭ ହେବ। ମହିଳା ପ୍ରିମିୟର ଲିଗ୍ 2026 ମ୍ୟାଚ୍ ନଭି ମୁମ୍ବାଇ ଏବଂ ଭଦୋଦରାଠାରେ ଅନୁଷ୍ଠିତ ହେଉଛି। ନଭି ମୁମ୍ବାଇଠାରେ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ଶେଷ ହେବା ପରେ ସମସ୍ତ 5 ଦଳ ଗୁଜରାଟର ବିସିଏ ଷ୍ଟାଡିୟମ୍ରେ ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍ ଖେଳିବେ। ଗୁଜରାଟ ଜାଏଣ୍ଟସ୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ନୂଆଦିଲ୍ଲୀରେ ପହଞ୍ଚିଲେ ସଂଯୁକ୍ତ ଆରବ ଏମିରେଟ୍ସ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହ ରଣନୈତିକ ସହଭାଗିତା ବୃଦ୍ଧି ନେଇ ହେବ ଆଲୋଚନା। ଭାରତର ଅର୍ଥନୈତିକ ଅଭିବୃଦ୍ଧି 7.3% ବୃଦ୍ଧି ନେଇ IMF ଆକଳନ। ଭାରତୀୟ ଜନତା ପାର୍ଟିର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବେ ନୀତିନ ନବୀନ। ଦକ୍ଷିଣ ଆଫ୍ରିକାର ଗୋଟେନ୍ ପ୍ରଦେଶରେ ସଡ଼କ ଦୁର୍ଘଟଣାରେ 12 ଶିଶୁଙ୍କ ମୃତ୍ୟୁ। ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ମ୍ୟାଚ୍ରେ ଆଉ କିଛି ସମୟ ପରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଜାଏଣ୍ଟସ୍ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।